ନମସ୍କାର, ମୋ ନାଁ ଚିନ୍ନା ପ୍ରଧାନ। ଆମେ ତାରିଣୀ ବସ୍ତିର 7 ନମ୍ବର ୱାର୍ଡରୁ କହୁଥିଲୁ। ଆମେ ଏଠି ଆମ ବୁଢା ବୁଢୀ ମାନଙ୍କ ପାଇଁ ହ୍ୟାଣ୍ଡିକ୍ୟାପ୍ ସିଆର୍ ତରଫରୁ ଆମେ ବହୁତ ସୁବିଧା ପାଇଛୁ। ଆମେ ଏଠି ବୁଢା ବୁଢୀ ଚାଲି ପାରୁନାହାନ୍ତି, ତାପରେ ଶୁଣି ବି ପାରୁନାହାନ୍ତି, ବହୁତ ଇଏ କରୁଛନ୍ତି, ସେମାନଙ୍କ ପାଇଁ ଆମକୁ ବହୁତ ସୁବିଧା ଏଠି ମିଳିପାରିଛି। ସେଇ ଯୋଗୁଁ ଆମେ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ। ଆଉ କିଛି ଲୋକ ମଧ୍ୟ ଏଠାରେ ଅଛନ୍ତି, ସେଇମାନଙ୍କ ପାଇଁ ବି ଆମେ କିଛି ସୁବିଧା ପାଇଁ ଆପଣଙ୍କୁ ଅନୁରୋଧ କରୁଛୁ। ଏମିତି ସେମାନଙ୍କୁ ସାହାଯ୍ୟ କଲେ ଆମେ ଆପଣଙ୍କ ପାଖରେ ଚିରପ୍ରକୃତ ହବୁ। ଆଉ ଆମ ସାହିର ସବୁ କିଛି ଅଳିଆ ଫଳିଆ ସବୁ ଠିକ ସେ ଯାଉଛି। ଆମେ ଏଥି ଯୋଗୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଆମର ଅଳିଆ ରୋଡ ସାଇଡରେ ଓଳା ହେଇକି ଯୋଉ ରହୁଛି, ସେଇ ଗୁଡାକ ଆମର ଉଠା ହେଇପାରୁନି ଠିକ ଟାଇମରେ। ସେଇ ସକାଶେ ବି ଆମେ ବହୁତ କମ୍ପ୍ଲେନ କରି ଚାଲିଛୁ, ଆମକୁ କିଛି ସୁବିଧା ସୁଯୋଗ ପାଇପାରିନାହିଁ। ତେଣୁ ଆପଣଙ୍କୁ ମଶା ଗାଡି ବି ଆମେ ରାତିରେ ଶୋଇବି ପାରୁନୁ, କେନାଲ ସାଇଡରେ ହେଇଥିବାରୁ ଆମକୁ ମଶା ଗାଡି ବି ସୁବିଧା କିଛି କଲେ ଆମେ ଆପଣଙ୍କ ପାଖରେ ଚିରପକୃତ ହବୁ। ତେଣୁ ଆମକୁ ଆମର ରୋଡ ବି ବହୁତ ସର୍ଟେଜ ରହୁଛି, ସେପଟୁ ଲୋକ ଆମକୁ ମାଡି ବସୁଛନ୍ତି, ଗୋଟିଏ କାର ଗଲେ ଆଉ ଗୋଟେ ବାଇକ ବି ଯାଇପାରୁନି, ତାପରେ ଆମେ ଏପଟେ ଚାଲିକି ଯିବାକୁ ବି ବହୁତ ଅସୁବିଧା ହଉଛି। ଯେହେତୁ ଆମର ପବ୍ଲିକ ଲୋକ ସେପଟେ ରହୁଛନ୍ତି ବଡ ଲୋକ, ସେଇମାନେ ଦାବିକି ଏପଟକୁ ପାଚିରି ଫାଚିରି କରିବା ତରଫରୁ ଆମର ଗୋଟେ ଗାଡି ଗଲେ ବି ଅନ୍ୟ ଗାଡିଟେ ଯାଇପାରୁନି, ଆମ ପିଲା ଛୁଆ ଖେଳିବାକୁ ବି ବହୁତ ଅସୁବିଧା ହଉଛି। ସେଇ ସକାଶେ ଆମକୁ କିଛି ସୁବିଧା ଦେଲେ ଆମେ ଆପଣଙ୍କ ପାଖରେ ବହୁତ ଚିରପକୃତ ହବୁ। ଧନ୍ୟବାଦ।